ହ୍ୟାଲୋ,
ନମସ୍କାର, ମୁଁ ସଞ୍ଜୁଲତା ପ୍ରଧାନ, 21 ନମ୍ବର ୱାର୍ଡରୁ କହୁଛି, ନିରଙ୍କାର ନଗର। ଆମର ବନ୍ୟା ବାତ୍ୟା ହେଲେ ଆମର ବେଶୀ ଅସୁବିଧା ହଉଛି, ଆଉ ପାଣି ପିଇବା ପାଇଁ ଅସୁବିଧା ହଉଛି, ହଁ, ଆଉ ଚଳିବା ପାଇଁ ଅସୁବିଧା ହଉଛି, ଖାଇବା ପିଇବା ସବୁ ତ ଅସୁବିଧା ହଉଛି, ରହିବୁ କେମିତି କଣ କରିବୁ? ଆମେ ଯାଇକି ବିଲ୍ଡିଂରେ ରହୁଛୁ ନହେଲେ କଲେଜରେ ଯାଇକି ରହୁଛୁ, ଆମ ପାଇଁ କିଛି ସୁବିଧା ନାହିଁ, ଆଉ ସୁବିଧା ଆମ ପାଇଁ ଟିକେ କରନ୍ତୁ। ହଁ, ବାତ୍ୟା ଆସିଲେ ବି କିଛି ଚଳିବା ପାଇଁ ଅସୁବିଧା ହଉଛି, ଚଳିବା ପାଇଁ କିଛି ନାହିଁ, ଆମ ପାଇଁ ରହିବା ବି ନାହିଁ।
ଧନ୍ୟବାଦ।